ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। 2027 ଜନଗଣନା ଲାଗି 11,718 କୋଟିରୁ ଅଧିକ ଟଙ୍କାର ବଜେଟ୍କେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଓଡ଼ିଶାନ 2 ସେମିକଣ୍ଡକ୍ଟର ତିଆରି ୟୁନିଟ୍ ସ୍ଥାପନା ଲାଗି 4,900 କୋଟିରୁ ଅଧିକ ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। କୋଣାର୍କନ ମୂଲ ହେଲା ଇକୋ ରିଟ୍ରେଟ୍। ପୁରୀ କୋଣାର୍କ ବେଳାଭୂମି ମାର୍ଗ ରାମଚଣ୍ଡୀ ପାଖେ ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷୀ ପ୍ରତିଷ୍ଠାନକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଉ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲିଛି ଛତିଶା ନିଯୋଗର ବୈଠକ। ଏଥର ପୂରା ଖବର। 2027 ଜନଗଣନା ଲାଗି 11,718 କୋଟିରୁ ଅଧିକ ଟଙ୍କା ବଜେଟ୍କେ ଆଜି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏ ବାବଦେ ସୂଚନା ଦେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, 2027 ଦୁଇଟା କ୍ଷେପେ ଜନଗଣନା କରାଯିବା। 2026 ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ଭିତରେ ଘର ତାଲିକା ତିଆରି କରାଯିବା। 2027 ଫେବୃୟାରୀ ମାସେ ଗନ୍ତି ମୂଲ କରାଯିବା। ଇତାର ଜନଗଣନା ଡିଜିଟାଲ୍ ମାଧ୍ୟମରେ କରାଯିବା। ଇଟା ଦେଶର 16 ଆଉ ସ୍ୱାଧୀନତା ଉତ୍ତରୁ 8 ଜନଗଣନା ହେବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍।
ସେନ୍ସସ୍ ଦେଶ କି ଜନସଂଖ୍ୟା କୁ ଏକ ପର୍ଟିକୁଲର ପଏଣ୍ଟ ଅଫ ଟାଇମ ମେ ଇନ୍ୟୁମରେଟ କରତା ହେ। ରେଫରେନ୍ସ ଡେଟ୍ ରଖି ଗଈ ହେ 0 hours ଅଫ 1 March 2027। 1 October 2026 କେ 0 hours କୁ ସ୍ନୋ ବାଉଣ୍ଡ ଏରିଆଜ କେ ଲିଏ ଡିସାଇଡ କିଏ। ଦେର ୱିଲ ବି 2 phases ଅଫ ଦି ସେନ୍ସସ। कास्ट का इन्यूमरेशन भी इसमें सेंसस में होगा। माइग्रेशन हुआ है घर से, फर्टिलिटी, ऑक्यूपेशन, हर बेसिक पैरामीटर का इसमें इन्यूमरेशन किया जाए। दिस विल बिकम द फर्स्ट एवर डिजिटल सेंसस। फर्स्ट एवर डिजिटल सेंसस में मैसिव एक्सरसाइज की गई है और सबसे बड़ी बात है कि पर्सनल डेटा प्रोटेक्शन का जो कानून बना है DPDP, उसके तहत जितने प्रोटेक्शंस और जो राइट्स सिटीजन्स को दी गई है उनका इसमें ध्यान रखा गया है।
ଓଡ଼ିଶାନ 2 ସେମିକଣ୍ଡକ୍ଟର ତିଆରି ୟୁନିଟ୍ ସ୍ଥାପନା ଲାଗି 4,900 କୋଟିରୁ ଅଧିକ ଟଙ୍କା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ରାଜ୍ୟସଭାର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍, ଏହି କାରଖାନାରୁ ଉତ୍ପାଦିତ ଚିପ୍, ଅଟୋମୋବାଇଲ୍, ଏରୋସ୍ପେସ୍, ପ୍ରତିରକ୍ଷା, ୱାୟାରଲେସ୍ ଉପକରଣ, ବୈଦ୍ୟୁତିକ ଗାଡ଼ି, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯିବା। ଏତାର ଛଡ଼ା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଜରିଆ ଓଡ଼ିଶାର 11 ବିଶ୍ୱବିଦ୍ୟାଳୟକେ ମାହାଲିଆ ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍। ସେନ୍ତା ଭୁବନେଶ୍ୱରର 200 କୋଟି ଟଙ୍କା ଖର୍ଚ୍ଚାତି ଗୋଟିଏ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ସ୍ଥାପନାକେ ବିଲ୍ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ସେ ଆହୁରି କହିଛନ୍, ଡିଜିଟାଲ୍ ଦକ୍ଷତା ବିକାଶ ଲାଗି ଏନ୍ଆଇଆଇ ଏଲ୍ଆଇଟି ତରଫ ରାଜ୍ୟ 2 କେନ୍ଦ୍ର ସ୍ଥାପନା କରାଯିବାର ସହିତ 35 କେନ୍ଦ୍ରକେ ମାନ୍ୟତା ଦିଆଯାଇଛେ। ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସହିତ ରାଜ୍ୟର ଭିନ୍ନ ଭିନ୍ନ ଜାଗାନ ରହିଛି। ପୁରୀ କୋଣାର୍କ ରାସ୍ତା ରାମଚଣ୍ଡୀ ପାଖେ ବେଳାଭୂମି ପର୍ଯ୍ୟଟନ ବିଭାଗ ତରଫ ଆସ୍ଥାନୁ କୋଣାର୍କ ଇକୋ ରିଟ୍ରେଟ୍ ମୂଲ ହୋଇଛେ। ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଇକୋ ରିଟ୍ରେଟ୍ ଏଥର 70 ତମ୍ବୁଘର ବନାଯାଇଛି। ଏବାକାଲିଠାନୁ ପର୍ଯ୍ୟଟକମାନେ ବୁକ୍ କରିଥିବା ଘରମାନଙ୍କେ ରହିପାରିବେ। ସେନ୍ଦା ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣ ପାଖେ ଥିବା ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଆଉ ଜୀବନରକ୍ଷୀ ପ୍ରତିଷ୍ଠାନକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍। ସାମୁଦ୍ରିକ ଝଡ଼ ହେଉ କି ପାନ ଦୁର୍ଘଟଣାରୁ ରକ୍ଷା ପାଇବାର ଲାଗି ଅଗ୍ନିଶମ ବାହିନୀ ଆଉ ଲାଇଫ୍ଗାର୍ଡମାନଙ୍କୁ ଏଥି ତାଲିମ ଦିଆଯିବା। ଏହି ତାଲିମ କେନ୍ଦ୍ର 12 କୋଟି ଟଙ୍କା ତିଆରି ହୋଇଥିବାର ବେଳେ ଆଇବା ଦିନେ ଆଉ 10 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଭୁବନେଶ୍ୱର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନର ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରାଜ୍ୟସ୍ତରୀୟ ସମୀକ୍ଷା ହୋଇଯାଇଛି। ତିନିଦିନିଆ ସମୀକ୍ଷାଟି 3 ରାଜସ୍ୱ ଡିଭିଜନର 35 ପାନୀୟ ଜଳ ଡିଭିଜନର ବୃହତ୍ ଯୋଗାଣ ପ୍ରକଳ୍ପର ସମୀକ୍ଷା କରାଯାଇଛି। ବୈଠକଟି ଅଧ୍ୟକ୍ଷତା କରିକରି ପାନୀୟ ଜଳ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଧାର୍ଯ୍ୟ ସମୟ ଭିତରେ ସବୁ ପ୍ରକଳ୍ପ କାମ ସାରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଠିକ୍ ସମୟଟି କାମ ନାଇଁ ସରିଲେ କାମ କରୁଥିବା ସଂସ୍ଥାମାନଙ୍କୁ କଲା ତାଲିକାଭୁକ୍ତ କରବାର ସହିତ ତାଙ୍କର ବିରୋଧରେ ମାମଲା ଦାୟର କରବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଗଲା 6 ମୂଲ ହୋଇଥିବାର 7 ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଫି ଦିନ ପାଠକମାନଙ୍କର ଗହଲି ଜମିଛେ। ମହୋତ୍ସବଟି ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ବହି ଷ୍ଟଲ୍ମାନେ ବୁଲ୍ବାର ସହିତ ବହୁଟେ ବହି ଘିନିଛନ୍। ଏ ଅବସରରେ ପାଠକମାନଙ୍କ ସଙ୍ଗେ ଭିଲ୍ସେ ଆଲୋଚନା କରିଛନ୍। ଏବା 17 ତକ ହେବାରକେ ଥିବା ଏହି ମହୋତ୍ସବଟି 550 ଷ୍ଟଲ୍ କରାଯାଇଛି। ଏଥି 250 ପ୍ରକାଶକ ଆଉ ବହି ବିକ୍ରେତା ଯୋଗ ଦେଇଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର ଏଗ୍ରିଷ୍ଟାର୍ଟ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଆଜି ହୋଇଯାଇଛି। ଏଗ୍ରିଷ୍ଟାର୍ଟ ହେଉଛି ଭାରତ ସରକାରଙ୍କର ଗୋଟିଏ ଏକୀକୃତ କୃଷି ତଥ୍ୟ ପ୍ଲାଟଫର୍ମ। ଏଥି ଚାଷୀମାନଙ୍କ ଜମି ଫସଲ ଓ ଭିନ୍ନଭିନ୍ନ ତଥ୍ୟ ଡିଜିଟାଲ୍ ଜରିଆ ମହଜୁଦ ରଖାଯାଇଛି। ଏଗ୍ରିଷ୍ଟାର୍ଟ ପୋର୍ଟାଲ୍ଥି ହୋଇଥିବା ଜାତୀୟ ସର୍ବେକ୍ଷଣ ଠିକ୍ ଭାବେ ପ୍ରଦର୍ଶନ କରିବାର ଦିଗେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମାନ୍ୟତା ପାଇଛି। ଏଥିଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚାଲିଥିବାର ବୈଠକଟି ଏବା 16 ତାରିଖରୁ January 13 ତକ ଶ୍ରୀମନ୍ଦିର ହେବାର୍କେ ଥିବାର ପହିଲି ଭୋଗ, 3 ତାରିଖ ହେବାର୍କେ ଥିବାର ଦେବାଭିଷେକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ବାବଦେ ଆଲୋଚନା କରାଯାଉଥିବାର ଆମର ସମ୍ବାଦଦାତା ସୂଚନା ଦେଇଛନ୍। ରାଜ୍ୟ ସରକାରଙ୍କର ବାଣିଜ୍ୟ ଓ ପରିବହନ ବିଭାଗ ଆଉ ଭାସ୍କରାଚାର୍ଯ୍ୟ ଜାତୀୟ ମହାକାଶ ପ୍ରୟୋଗ ଆଉ ଭୂ ସୂଚନା ବିଜ୍ଞାନ ସଂସ୍ଥାନ ସହିତ ଭୁବନେଶ୍ୱରର ଏଜ୍ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ଟି ଗୋଟିଏ ବିସ୍ତୃତ ଓଡ଼ିଶା ଷ୍ଟେଟ୍ ମାଷ୍ଟର ପ୍ଲାନ୍ ତିଆରି କରିବାର ଲକ୍ଷ୍ୟଟି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁପ ଗର୍ଗ, ବାଣିଜ୍ୟ ପରିବହନ ବିଭାଗର ସଚିବ ଉଷା ପାଢ଼ୀ ଆଉ ଭାସ୍କରାଚାର୍ଯ୍ୟ ଜାତୀୟ ମହାକାଶ ପ୍ରୟୋଗ ଆଉ ଭୂସୂଚନା ବିଜ୍ଞାନର ସଂସ୍ଥାନର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର 6 ମଣ୍ଡି ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, କଲାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଧାନଗିନା ପ୍ରକ୍ରିୟା ଚାଲିଛି। 71,138 ମେଟ୍ରିକ୍ ଟନ୍ ଧାନ ମଣ୍ଡିନ ପହଞ୍ଚିଛି। 4,246 ଜଣ ଚାଷୀ ଧାନ ବିକିଥିବାର ବେଳେ 66,470 ମେଟ୍ରିକ୍ ଟନ୍ ଧାନ ମିଲର୍ମାନେ ଘିନିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଫି ମନ୍ତ୍ରୀଙ୍କୁ 2 ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଗଲା ବଛରନୁ ଏ ବଛର ଏତକା ଧାନଘିନା ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ଜଙ୍ଗଲ ବାବଦ ବିଭିନ୍ନ ସମସ୍ୟାର ସମାଧାନ ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଲାଗି ଫରେଷ୍ଟ ଡାଇଭରସନ୍ ପ୍ରସ୍ତାବମାନଙ୍କର ତୁର୍ତ୍ତି ପ୍ରକ୍ରିୟା ଲାଗି ଗୋଟିଏ ସମନ୍ୱୟ ବୈଠକ ଆଜି ଜଙ୍ଗଲ ଓ ପରିବେଶ ବିଭାଗର ସମ୍ମିଳନୀ କକ୍ଷନ ହୋଇଯାଇଛି। ବିଭାଗର ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି ଖଣି ଓ ଶିଳ୍ପ, ରେଲ୍ ପ୍ରକଳ୍ପ, ଜାତୀୟ ରାଜପଥ ଆଉ 4G ଭିତ୍ତିକ ମୋବାଇଲ୍ ସେବା ବାଗିର ବହୁଟେ ପ୍ରକଳ୍ପ କାମର ଅଗ୍ରଗତିର ସମୀକ୍ଷା କରାଯାଇଛି। ଚାଲିଥିବାର ପ୍ରକଳ୍ପ କାମମାନଙ୍କୁ ତୁର୍ତ୍ତି ସାରବାର୍କେ ବିଭାଗୀୟ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୁନ୍ଦରଗଡ଼ ଜିଲ୍ଲା ବଣେଇନ କଲ୍ଲାପତ୍ରିଆ ବାଘ ମୃତଦେହ ଉଦ୍ଧାର କରାଯାଇଛି। ତମରା ରେଞ୍ଜ କୁସୁମଡିହି ଜଙ୍ଗଲର ବାଘର ମଲା ଦେହ ଠାବ ହୋଇଛି। ଖବର ପାଇକରି ଜଙ୍ଗଲ ବିଭାଗ ଅଧିକାରୀମାନେ ପହଞ୍ଚିକରି ଯାଞ୍ଚ କରିଛନ୍। ସମ୍ବଲପୁର ମଣ୍ଡଳ ରେଲ୍ ପ୍ରବନ୍ଧକଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଓ ଆଜି ମଣ୍ଡଳ ରେଲ୍ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ ହୋଇଯାଇଛି। ସମ୍ବଲପୁର ମଣ୍ଡଳ ରେଲ୍ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି କମିଟିର ସଦସ୍ୟମାନଙ୍କ ତରଫରୁ ନିଆଯାଇଥିବାର ପରାମର୍ଶମାନଙ୍କୁ ମଣ୍ଡଳ ତରଫରୁ ପ୍ରାଥମିକତା ଦେବାରକୁ ଜୋର୍ ଦିଆଯାଇଥିଲା। ମଣ୍ଡଳ ତରଫରୁ ଚାଲିଥିବାର ଆଉ ଶେଷ ହୋଇଥିବାର ବିକାଶମୂଳକ କାମ ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସାପଚବା ଆଉ ଚଡ଼କ ମରାକେ ସୁରକ୍ଷା ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ମହାବିଦ୍ୟାଳୟର ରେଡ୍କ୍ରସ୍ ଦାୟିତ୍ୱ ଥିବା ଅଧ୍ୟାପକ ଦାମୋଦର ନାୟକର ସଂଯୋଜନା ଆଉ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କୁ ସାପଚବା ଆଉ ବିଜୁଳି ମରା ସମୟଥି କେନ୍ ରଙ୍ଗମେ ଜୀବନ ବଞ୍ଚାଇ ପାରିବେ ସେ ବାବଦେ ସଚେତନ କରାଯାଇଥିଲା। ଦେବଗଡ଼ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରର ଆଜି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆ ପାଣି ପମ୍ପସେଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ଯୋଜନା ଜରିଆ ଚାଷୀମାନଙ୍କୁ ସରକାର ଯୋଗାଇ ଦେଉଥିବାର ସାହାଯ୍ୟ ବାବଦେ ବୁଝାଇଥିଲେ। ଏହି ଅବସରରେ 5 ପଞ୍ଚାୟତର 50 ଅଧିକା ଚାଷୀଙ୍କୁ ପମ୍ପସେଟ୍ ବଣ୍ଟା ଯାଇଥିଲା। ବୌଦ୍ଧ ଜିଲ୍ଲାର ଭିନ୍ନଭିନ୍ନ ଉଚ୍ଚ ବିଦ୍ୟାଳୟର ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ତରଫରୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏନ୍ଡିଆର୍ଏଫ୍ ଟିମ୍ ତରଫରୁ ବନ୍ୟା, ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ସାପଚବା ଆଉ ଦୁର୍ଘଟଣା ସମୟରେ ଆହତ ଲୋକ କେନ୍ତାକରି ତୁର୍ତ୍ତି ଚିକିତ୍ସା ସେବା ଯୋଗାଇ ଦିଆଯିବା ଆଉ ବିପର୍ଯ୍ୟୟର କେନ୍ତାକରି ମୁକାବିଲା କରାଯାଇପାରବା ସେ ବାବଦେ ଛାତ୍ରଛାତ୍ରୀମାନଙ୍କୁ କୌଶଳ ଜରିଆ ବୁଝାଇଥିଲେ। ରାଜ୍ୟ ଜବର ଥଣ୍ଡା ଲାଗି ରହିଛି। 18 ତକ ପାକ୍ ଏନ୍ତା ରହିବା। 19-25 ତକ ଭିଲ୍ ରାତିର ତାପମାତ୍ରା ସ୍ୱାଭାବିକନୁ କମ୍ ରହିକରି ଶୀତ ବଢ଼ବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଚ୍ ଆଉ ଆବାକେଲ୍ ରାତି ଶୀତ ବଢ଼ିପାରେ, ଘନା କୁହୁଡ଼ି ଭିଲ୍ ରହିବା। ଶେଷ ମୁଖ୍ୟ ଖବର ଫେରଖାଏ। 2027 ଜନଗଣନା ଲାଗି 11,718 କୋଟି ଅଧିକା ଟଙ୍କାର ବଜେଟ୍କେ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଓଡ଼ିଶାର 2 ସେମିକଣ୍ଡକ୍ଟର ତିଆରି ୟୁନିଟ୍ ସ୍ଥାପନା ଲାଗି 4,900 କୋଟି ଅଧିକା ଟଙ୍କାର କେନ୍ଦ୍ର ସରକାର ମଞ୍ଜୁର କରିଛନ୍ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। କୋଣାର୍କନ ମୂଲ ହେଲା ଇକୋ ରିଟ୍ରେଟ୍ ଆଉ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲିଛି ଛତିଶା ନିଯୋଗର ବୈଠକ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।